भागवतम् दशम स्कन्ध सप्तम्या श्लोक पाँच केशबन्ध व्यतिसप्तमल्लिकां बृहत् नितम्ब तना वृक्ष मध्यमां सुवाससं पंपितकर्णभूषणां ईशा उल्लसत्कुन्तल मन्दितानां तां केशबन्धव्यतिसप्तमल्लिकां बृहत्पितम्बर्तमकुच्छमुत्तमान् सुवाससंकम्पितकर्णभूषणां
सुवाससं सुंदर भावरे रंजित आकर्षण वर्षण करीत कंपित कर्णभूषण दुड़ाईत कर्णकुंडल द्विषा दीप्ति द्वारा उल्लसत अत्यंत आकर्षणीय कुंतल मंडित आननम जार सुंदर मुखमंडल कला केश द्वारा सुशक्त होता परस्पर सदंबर बल्गु स्मित अपांग विसर्ग विक्षित से तर मनोहर हास्युक्त कटाक्ष द्वारा मनोहर तीन समस्त मनोहरण करता बनिता बनिता ब्रज उषका उपसाम ब्रजवासी मान अमंसत मन करोज पद्मफूल धारण करेण निज हाथ रूपिणी अत्यंत सुंदरी गोप्य गोकुल निवासी गोपीवन श्रिय लक्ष्मीदेवी द्रष्टुम दर्शन करने लव देवरी आगता आसला पति पति को तार बृहत नितंब एवं स्वर्ण दुर्बल भारत तार क्षीण कपिलेश भारखंड होता एवं से अत्यंत सुंदर वसन सज्जिता होता तार केशबंधन ମଲ୍ଲିକୁଳ ମାଳ ଦ୍ୱାରା ଅଳଙ୍କୃତ ହୋଇଥିଲା। ଦୋଳାୟିତ କର୍ଣ୍ଣକୁନ୍ଦଳ ଭିତ୍ତିରେ ଉଲ୍ଲସିତ ତାର ମୁଖମଣ୍ଡଳ କୁଞ୍ଚିତ କେଶ ଦ୍ୱାରା ସୁସଜ୍ଜିତ ହୋଇଥିଲା। ସେ ମନୋହର ହାସ୍ୟ ସହକାରେ କଟାକ୍ଷ ନିକ୍ଷେପ ଦ୍ୱାରା ସମସ୍ତ ବ୍ରଜବାସୀଙ୍କୁ ବିଶେଷ କରି ପୁରୁଷମାନଙ୍କର ମନ ହରଣ କରୁଥିଲା। ଗୋପୀମାନେ ତାଙ୍କୁ ଦେଖି ମନେ କରୁଥିଲେ ଯେପରି ମୂର୍ତ୍ତିମତୀ ଲକ୍ଷ୍ମୀଦେବୀ ପଦ୍ମଫୁଲ ହାତରେ ଧରି ତାଙ୍କ ପତି ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାକୁ ଆସୁଥିଲେ। ଏସବୁରେ କୌଣସି ବ୍ୟବସ୍ଥା ନାହିଁ, ପରସ୍ପର ସବୁ ସାଥ ପାଠ କରିବା। ଯେ ବାଳଗ୍ରହ ତତ୍ର ବିଚିନ୍ନତି ଶିଶୁନ୍ ଯଦୃଚ୍ଛା ନନ୍ଦଗୃହେ ଅସଦନ୍ତମ ବାଳମ ପ୍ରତିଚ୍ଛନ୍ନ ଇଜ ଋତେଜସମ ଦଦର୍ଶ ତଳକେ ଅଗ୍ନି ବିବାହିତମ ଭସି। ଅର୍ଥାତ୍ ବାଳଗ୍ରହ ପୁତନା ଶିଶୁ ଅନ୍ୱେଷଣ କରିକରି ଭଗବାନଙ୍କ ଲୀଳାଶକ୍ତି ଦ୍ୱାରା ପ୍ରେରିତ ହୋଇ ବିନା ବାଧାରେ ତାର ଅନୁମତି ନ ନେଇ ଉଦୟନନ୍ଦ ମହାରାଜଙ୍କ ଗୃହରେ ପ୍ରବେଶ କରି ଶ୍ରଦ୍ଧା ସହିତ ଭସ୍ମାଚ୍ଛାଦିତ ଅଗ୍ନିପରି ଅନନ୍ତ ଶକ୍ତି ସେମାନଙ୍କ ଶିଶୁ କୃଷ୍ଣଙ୍କୁ ଦର୍ଶନ କଲା। ସେ ବୁଝିପାରିଲା ଯେ ସେହି ଶିଶୁଟି କୌଣସି ସାଧାରଣ ଶିଶୁ ନଥିଲା, ସେ ଥିଲା ସମସ୍ତ ଅସୁରମାନଙ୍କର ସଂହାରକ। ଭାରତରେ କୁହାଯାଉଛି ଯେ ଅସୁରମାନେ ସର୍ବଦା ଉତ୍ପାତ ସୃଷ୍ଟି କରି ସଂହାର କାର୍ଯ୍ୟରେ ବ୍ୟସ୍ତ ଥାନ୍ତି, କିନ୍ତୁ ନନ୍ଦ ମହାରାଜଙ୍କ ଗୃହରେ ଶଯ୍ୟାରେ ଯେଉଁ ଶିଶୁଟି ସାହିତ୍ୟ ଥିଲା ସେ ଥିଲା ସମସ୍ତ ଅସୁରଙ୍କର ସଂହାରକ। ତେଣୁ ଷଷ୍ଠ ଅଧ୍ୟାୟ ଭାଗବତ ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟ ଏ ଅଧ୍ୟାୟ ଶିଷ୍ୟ ହେଉଛନ୍ତି ପୁତନା ପତ୍ର। ଭଗବାନ ଯେତେବେଳେ ଆସନ୍ତି ଭଗବତ ଗୀତାରେ କହିଛନ୍ତି ଯେ ପରିତ୍ରାଣାୟ ସାଧୁନା ବିନାଶାୟ ଚତୁଷ୍ପଦା ଧର୍ମ ସଂସ୍ଥାପନା ଥାଏ ସମ୍ଭବାନ ଭଗବାନ ଆସିବା ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିତ୍ରାଣାୟ ସାଧୁନା, ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ। ଇଏ ହେଉଛି ଭଗବାନଙ୍କର ଆସିବାର ମୁଖ୍ୟ ଉଦ୍ଦେଶ୍ୟ। ଗୌଣ ଉଦ୍ଦେଶ୍ୟ କ'ଣ ନା ବିନାଶାୟ ଚତୁଷ୍ପଦ, ଯେଉଁମାନେ ଭଗବାନଙ୍କ ସ୍ମରଣରେ ଯାଉନାହାନ୍ତି ଚାରିପ୍ରକାର ଦୁଷ୍କୃତବାନ ବ୍ୟକ୍ତି ଅଛନ୍ତି। ଭଗବତ ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି ନାମ ଦୁଷ୍କୃତି ମୂଢ଼ା ପ୍ରପଦ୍ୟନ୍ତି ନରାଧମ ମାୟାପ୍ରତ ଜ୍ଞାନ ଆଶ୍ରମ ଭାବନାସିତା। ଏ ଚାରିପ୍ରକାର ବ୍ୟକ୍ତି କହୁଛନ୍ତି ପବନେ ନା ଦୁଷ୍କୃତି ନ, ଯଦିଓ ତାଙ୍କର ବୁଦ୍ଧି ଅଛି କୃତିକାରୀ ବୁଦ୍ଧି, କିନ୍ତୁ ସେ ବୁଦ୍ଧିଟାକୁ ସେମାନେ ଦୁଷ୍କୃତି ନ ଅସତ୍ ବିଷୟରେ ଲଗାନ୍ତି, ଦୁଷ୍କୃତି ନ ବା ଆମେ କହିବା ଯେଉଁମାନେ ପାପି ବ୍ୟକ୍ତି। ପାପି ବ୍ୟକ୍ତିମାନଙ୍କର ସଂଖ୍ୟା ଚାରି ପ୍ରକାର ବିଭକ୍ତ କରିଛନ୍ତି ଭଗବାନ। ଗୋଟେ ହେଉଛନ୍ତି ମୂଢ଼ା, ଯେଉଁମାନେ ଅତ୍ୟନ୍ତ ମୂର୍ଖ ବ୍ୟକ୍ତି ସେଥିପାଇଁ ସେମାନେ ପାପ କାର୍ଯ୍ୟ କରୁଛନ୍ତି, ଏବଂ ନରାଧମ ଚାରି ଲକ୍ଷ ପ୍ରକାର ମାନବ ଅଛନ୍ତି ତାଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର ସେମାନେ ମଧ୍ୟ ଭଗବାନଙ୍କ ସମୟରେ ଯାଆନ୍ତି ନାହିଁ। ଏବଂ ଆମେ କହିବା ଅନ୍ତର୍ଭୁକ୍ତି ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଯିବା କଥା ଭଗବାନ ଶରଣରେ ପ୍ରଶ୍ନ ଆସିବ। ତେଣୁ ଭଗବାନ ହେଉଛନ୍ତି ମାୟା ଅପ୍ରୋତ ଜ୍ଞାନ, ଯଦିଓ ତାଙ୍କର ଜ୍ଞାନ ଅଛି କିନ୍ତୁ ତାଙ୍କର ଜ୍ଞାନ ମାୟା ଦ୍ୱାରା ଅପହରଣ ହୋଇଯାଇଛି, ମାୟା ଅପ୍ରୋତ ଜ୍ଞାନ। ଏବଂ ଆଉ ଗୋଟେ କ୍ୟାଟେଗୋରି ହେଉଛନ୍ତି କିଏ ନା ଆସୁର ଭାବମାସିତା, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। ଏ ଚାରି ପ୍ରକାର ବ୍ୟକ୍ତି ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ତେଣୁ ଭଗବାନ ତାଙ୍କର କ'ଣ କରନ୍ତି ବିନାଶ କରନ୍ତି, ଦୁଷ୍କୃତି ନା ପରିତ୍ରାଣାୟ ସାଧନା ବିନାଶାୟ ଦୁଷ୍କୃତା, ତାଙ୍କର ବିନାଶ କରନ୍ତି ଏବଂ ଧର୍ମ ସ୍ଥାପନ କରନ୍ତି। ଭଗବାନ ଧର୍ମକୁ ସ୍ଥାପନ କରିବେ, ଧର୍ମ ହନ୍ତୁ ସାକ୍ଷାତ ଭଗବତ ପ୍ରଣୀତମ, ଆଉ କେହି ଧର୍ମ ତିଆରି କରିପାରିବେ ନାହିଁ। ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରିଛି ଧର୍ମ ହନ୍ତୁ ସାକ୍ଷାତ ଭଗବତ ପ୍ରଣୀତମ ନବୈକି ଋଷୟ ନାତି ଦେବା ନ ସିଦ୍ଧ ମୁଖ୍ୟ ଆସୁରା ମନୁଷ୍ୟା ଉତୁର ବିଦ୍ୟା ଚାରଣାଦୟ। ଯେ ମହାରାଜ ତାଙ୍କ ଦୂତମାନଙ୍କୁ କହୁଛନ୍ତି ଧର୍ମ ତମେ କେମିତି ଜାଣିବ, ଦୂତମାନେ ବ୍ୟତିଗ୍ରସ୍ତ ହେଇଯାଉଛନ୍ତି, ଆମେ ଯାଇଥିଲୁ ଅଜାଗଳକୁ ଆଣିବା ପାଇଁ କିନ୍ତୁ ତାଙ୍କୁ ଆମେ ଆଣିଲା ବେଳକୁ ବାଘ ଦେଲେ ଚାରି ଜଣ ବହୁତ ସୁନ୍ଦର ପୁରୁଷ ତାଙ୍କ ବିଷୟରେ ଜାଣିବା ପାଇଁ ଯେତେବେଳେ ଚାହୁଁଛନ୍ତି ଜମରାଜ କହୁଛନ୍ତି ତମେ ଅତ୍ୟନ୍ତ ବୁଦ୍ଧିହୀନ ବ୍ୟକ୍ତି, ଏ ଧର୍ମର ସୂକ୍ଷ୍ମ ନିୟମ ତମେ କେମିତି ଜାଣିପାରିବ,
ଭଗବାନ ସାକ୍ଷାତ ଭଗବାନ ହିଁ ଧର୍ମ ପ୍ରଣୟନ କରିବେ, ଆଉ କେହି କରିପାରିବେ ନାହିଁ। ଋଷିମାନେ ଦେବତାମାନେ ମୁଖ୍ୟା ଦେବତାମାନେ ମୁଖ୍ୟ ଦେବତା ବ୍ରହ୍ମା ଶିବ ଏମାନେ ମଧ୍ୟ କରିପାରିବେ ନାହିଁ। ନହେଲେ ସିଦ୍ଧ ବ୍ୟକ୍ତି ଅଛନ୍ତି, ଅଷ୍ଟାଙ୍ଗ ଯୋଗସିଦ୍ଧି ପ୍ରାପ୍ତ ହୋଇଛନ୍ତି, ଯେଉଁମାନେ ଅସୁର ବ୍ୟକ୍ତି ମଧ୍ୟ ବହୁତ ବୁଦ୍ଧିମାନ ବ୍ୟକ୍ତି ସବୁ ରହିଛନ୍ତି, ଏବଂ ଯେଉଁମାନେ ବିଦ୍ୟାଧର ଚାରଣ ଏମାନଙ୍କ କଥା କ'ଣ କହିବା, ମନୁଷ୍ୟମାନଙ୍କ କଥା କ'ଣ କହିବା। ତେଣୁ ଭଗବାନ ଧର୍ମ ସ୍ଥାପନ କରନ୍ତି। ଆମେ ଦେଖିବା ଭାଗବତ ଦଶମ ସ୍କନ୍ଧରେ ଭଗବାନ ଯେଉଁ ଆସିଛନ୍ତି, ଆ ପୂର୍ବ ଅଧ୍ୟାୟରେ ଭଗବାନ ଆନନ୍ଦ ନନ୍ଦର ଆନନ୍ଦ ସାଧୁମାନଙ୍କୁ ପରିତ୍ରାଣ କରୁଛନ୍ତି, ବ୍ରଜବାସୀମାନେ ବହୁତ ଆନନ୍ଦରେ ଉଲ୍ଲସିତ ହେଉଛନ୍ତି। ନନ୍ଦ ନନ୍ଦଙ୍କର କ'ଣ ନନ୍ଦ ନନ୍ଦ ଉତ୍ସବ ପାଳନ କରୁଛନ୍ତି। ତତ ଆରଭ୍ୟ ନନ୍ଦସ୍ୟ ବ୍ରଜ ସ୍ୱାର୍ଥ ସମୃଦ୍ଧିମାନ, ତାପରେ ହରି ନିବାସ ଆତ୍ମକୁ ନେଇ ଲକ୍ଷ୍ମୀ ସ୍ୱୟଂ ସମସ୍ତଙ୍କର ସେବା କରୁଛନ୍ତି। ତତ ଆରଭ୍ୟ ନନ୍ଦସ୍ୟ ବ୍ରଜ ସ୍ୱାର୍ଥ ସମୃଦ୍ଧିମାନ, ଭଗବାନଙ୍କ ଉପରେ ଆସିଗଲେ ସେତେବେଳେ ବୁଝରେ ସମସ୍ତ ସମୃଦ୍ଧି ଆସି ପହଞ୍ଚିଗଲା। ହରେ ପିବା ଆତ୍ମଣେଇ ଲକ୍ଷ୍ମୀ ଭଗବାନ ଯେହେତୁ ସେଠି ରହିଛନ୍ତି, ଲକ୍ଷ୍ମୀ ସମସ୍ତଙ୍କ ସେବା କରୁଛନ୍ତି। ତେଣୁ ପରିତ୍ରାଣରେ ସାଧୁ ନାହିଁ, ବ୍ରଜବାସୀମାନେ ସମସ୍ତେ ସାଧୁ, ନହେଲେ କି ବ୍ରଜରେ ବାସ କରିପାରିବେ ନାହିଁ। କେଉଁମାନେ ବ୍ରଜରେ ବାସ କରିବେ? ଆମର ଭାଗବତ ବର୍ଣ୍ଣନା କରାଯାଇଛି ଯେ ଭଗବାନ ସାଙ୍ଗରେ ଯେଉଁମାନେ ଲୀଳା କରୁଛନ୍ତି ତାଙ୍କୁ ଦେଖିକି ସୁଭଦ୍ରା ଗୋସ୍ୱାମୀ କହୁଛନ୍ତି ଯେ ଯେଉଁମାନେ ଭଗବାନ ସହିତ ଯେଉଁମାନେ ଲୀଳା କରୁଛନ୍ତି ସେମାନେ କୃତ ପୁଣ୍ୟ ପୂଜା, ଅନେକ ପ୍ରକାର ପୁଣ୍ୟ କାର୍ଯ୍ୟ କରିଥିବାରୁ ସେମାନେ ଭଗବାନ ସହିତ ଲୀଳା କରୁଛନ୍ତି। ଜୟ ଶ୍ରୀକୃଷ୍ଣ ଭାଗବତ ଦଶମ ସ୍କନ୍ଧ ଏକାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏକାଦଶ ଦ୍ୱାଦଶ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ସତାନ ବ୍ରହ୍ମ ସୁଖାନୁଭୂତ୍ୟା ଦାସ୍ୟବତାନ ପରଦୈବତେନ ମାୟା ସତାନ ନରଦାର୍କେଣ ସାକଂ ବିଦୁ ଭୂତପୁଣ୍ୟ ପୂଜା। ଯେଉଁମାନେ ଭଗବାନ ସହିତ ଲୀଳା କରିଛନ୍ତି ବ୍ରଜରେ, ସେମାନେ ଅନେକ ଧର୍ମ ଧରି ପୁଣ୍ୟ କାର୍ଯ୍ୟ କରିଛନ୍ତି, ଯେଉଁଥିପାଇଁ ସେମାନେ ବର୍ତ୍ତମାନ ଭଗବାନ ସହିତ ଲୀଳା କରୁଛନ୍ତି। ଇତମ ସଦା ବ୍ରହ୍ମ ସୁଖାନୁଭୂତ୍ୟା, ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ଅଛନ୍ତି ସେମାନେ ଭଗବାନଙ୍କର ଲୀଳା ଦେଖିକି ଭଗବାନ ଦର୍ଶନ କରିକି ଭଗବାନଙ୍କ ରୂପ ସୌନ୍ଦର୍ଯ୍ୟ ଦର୍ଶନ କରିକି ସେମାନେ କ'ଣ ଜାଣନ୍ତି ନା ଇଏ ହେଉଛନ୍ତି ସାକ୍ଷାତ ପରମ ବ୍ରହ୍ମ। ଯେମିତି ଅର୍ଜୁନ ଭଗବାନ ପ୍ରାର୍ଥନା କରିଥିଲେ, ପରମ ବ୍ରହ୍ମ ପରମ ଧାମ ପରମ ପରମ ଭଗବାନ, ଆପଣ ହେଉଛନ୍ତି ପରମ ବ୍ରହ୍ମ। ଯେଉଁମାନେ ଜ୍ଞାନୀମାନେ ଭଗବାନ ଏଇଭଳି ଭାବରେ ଦର୍ଶନ କରନ୍ତି, ପରମ ବ୍ରହ୍ମ ହିସାବରେ ଦର୍ଶନ କରନ୍ତି, ଏବଂ ଦାସ୍ୟ ବର୍ତ୍ତମାନ କରିଦେଲେ ତିନ ଯେଉଁମାନେ ଭଗବାନଙ୍କ ସହିତ ଦାସ୍ୟ ସମ୍ବନ୍ଧରେ ସମ୍ବନ୍ଧିତ ଅଛନ୍ତି ସେମାନେ କୃଷ୍ଣ ଯଦିଓ କେତେ ବର୍ଷ ମାର୍କ ପାଞ୍ଚ ଛଅ ବର୍ଷ କଥା ବର୍ଣ୍ଣନା କରାଯାଉଛି, ଏଗାର ବର୍ଷ ଭଗବାନ ବ୍ରଜରେ ଲୀଳା କରିଥିଲେ, ପାଞ୍ଚ ଛଅ ବର୍ଷ ଲୀଳା ବର୍ଣ୍ଣନା କରାଯାଉଛି। ଭଗବାନ ବର୍ଷା ଚାରଣ କରୁଛନ୍ତି, ବର୍ଷା ଚାରଣ ପରେ ପରେ ଗୋ ଓ ଗାଭୀମାନଙ୍କୁ ଚାରଣ କରିବାକୁ ଯାଇଛନ୍ତି, ସେହି ସମୟ ଲୀଳା ବର୍ଷା ଚାରଣ ପାଞ୍ଚ ବର୍ଷ ବୟସ ଲୀଳା ବର୍ଣ୍ଣନା କରାଯାଉଛି। ତେଣୁ ସେମାନେ ଯେଉଁମାନେ ଦାସ୍ୟ ସମ୍ବନ୍ଧରେ ଭଗବାନ ସହିତ ସମ୍ବନ୍ଧିତ ସେମାନେ ଏ ପାଞ୍ଚ ବର୍ଷ ବାଳକୁ ଦେଖି କ'ଣ ଭାବନ୍ତି ନା ପରଦୈବତେନ ଇଏ ଆମର ଶ୍ରେଷ୍ଠ ଦେବତା, ଶ୍ରେଷ୍ଠ ଦେବତା ଦେବାନାମ ଅହମ୍ ହି ଦେବାନାମ ଆଦି, ମୁଁ ହେଉଛି ଦେବତାମାନଙ୍କର ଆଦି ମଙ୍ଗଳ ଭଗବତ ଅହମ୍ ଆଦି ହି ଦେବାନାମ। ଏବଂ ଯେଉଁମାନେ ମାୟା ସୀତାନାମ ଯେଉଁମାନେ ମାୟାର ଅଧୀନ ଅଛନ୍ତି ସେମାନେ ଭଗବାନଙ୍କୁ ଦେଖିଲେ କ'ଣ ଭାବନ୍ତି ନରଦାର କେଣ ଇଏ ଆମ ଭଳି ଜାଣିବା ଅବଜାନତି ମାନ ଗୌଢା ମାନସିଂ ପରମାସକାମ, ଭଗବାନ ତାଙ୍କ ମନୁଷ୍ୟ ଶରୀର ଧାରଣ କରି ଆସନ୍ତି, ଯେଉଁମାନେ ମୁଖ ବ୍ୟକ୍ତି ସେମାନେ ତାଙ୍କୁ ଜାଣିପାରନ୍ତି ନାହିଁ, ଅବଜାନନ୍ତି ସେମାନେ ଭାବନ୍ତି ଆମ ଭଳି ଜଣେ ମନୁଷ୍ୟ ମାୟା ସୀତାନାମ ନରଦାର କେଣ। ତେଣୁ ଯେଉଁମାନେ ଭଗବାନ ସହିତ ଲୀଳା କରୁଛନ୍ତି, ଯେଉଁମାନେ ବ୍ରଜରେ ବାସ କରିଛନ୍ତି ସାକଳ ବିଜୟ ଉଦ ପୁଣ୍ୟ ପୂଜା ଅନେକ ଜନ୍ମ ଧରି ପୁଣ୍ୟ କାର୍ଯ୍ୟ କରିଥିବାକୁ ସେମାନେ ବର୍ତ୍ତମାନ ଭଗବାନ ସେଥିରେ ବ୍ରଜରେ ଲୀଳା କରୁଛନ୍ତି। ତେଣୁ ଭାଗବତ ଦଶମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବ୍ରଜବାସୀମାନଙ୍କ ଆନନ୍ଦ ବିଷୟ ବର୍ଣ୍ଣନା କରାଯାଇଛି। ନନ୍ଦ ନନ୍ଦସ୍ୟ ଆନନ୍ଦ ଭୟ ଜୟ କନିହାଲା, ନନ୍ଦଙ୍କର ଆନନ୍ଦ ଯେଉଁଥିରେ ସମସ୍ତ ବ୍ରଜବାସୀମାନେ ସମେତ ହୋଇଛନ୍ତି, ସମସ୍ତ ବ୍ରଜବାସୀମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ନନ୍ଦର ଅର୍ଥ ହେଉଛି ଆନନ୍ଦ, ଆନନ୍ଦ କଣ ସେ ସଚିଦାନନ୍ଦ, ସେ ହେଉଛନ୍ତି ଆନନ୍ଦମୟ ଭଗବାନ, ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି। କୃଷ୍ଣ ଶବ୍ଦର ଅର୍ଥ ହେଉଛି ସେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି। କ୍ରିସ୍ ଭୂବାଚକ ନ ନିର୍ବୃତ୍ତି ବାଚକ ତୈଳ ଏକାଧି କୃଷି କୃଷ୍ଣ ଏକ ଅଭିଜ୍ଞତେ ମହାଭାରତ ବର୍ଣ୍ଣନା କରାଯାଇଛି। କୃଷ୍ଣ ଶବ୍ଦ ଅର୍ଥ ହେଉଛି କ୍ରିସ୍ ଅର୍ଥ ହେଉଛି ଭୂବାଚକ ଭୂମି, କାହାର ଭୂମି ସେ ଆନନ୍ଦର ଭୂମି, ନ ହେଉଛି ନିର୍ବୃତ୍ତି ବାଚକ, ଆନନ୍ଦର ସେ ହେଉଛନ୍ତି ଆଧାର। ଏଇ ଦୁଇଟି ମିଶିଲେ ଏଇ ଦୁଇଟି ଅକ୍ଷର ମିଶିଲେ କୃଷ୍ଣ ଶବ୍ଦ ଆସୁଛନ୍ତି। କୃଷ୍ଣ ଶବ୍ଦର ଯଦି ବ୍ୟାକରଣ ବ୍ୟାଖ୍ୟା କରାଯାଏ ତା କୃଷ୍ଣ ଶବ୍ଦର ଅର୍ଥ ମହାଭାରତ କହିଛି, କୃଷ୍ଣ ଶବ୍ଦ ଅର୍ଥ ହେଉଛି ଆନନ୍ଦ ପ୍ରଦାନକ, ଭୂବାଚକ ନ ଅର୍ଥ ନିର୍ବୃତ୍ତି ବାଚକ, ସମସ୍ତଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି। କିନ୍ତୁ ଗୋମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି ନାହିଁ, ନା ଗୋମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ଯେଉଁମାନେ ନମାନ ଦୁଷ୍କୃତି ନମୁଢ଼ ପଦ୍ଧତି ନରାଧମ ଏ ଚାରି ପ୍ରକାର ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ତେଣୁ ଭଗବାନ ତାଙ୍କ ପାଇଁ ଦୁଃଖ ବା ଭୟ ବା ବିଭତ୍ସ ରୂପରେ ଆସି ଉପସ୍ଥିତ ହୁଅନ୍ତି, ବର୍ଣ୍ଣନା କରାଯିବ ପୁତଳା ବିଷୟରେ। ତେଣୁ ଭଗବାନ ଦଶମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି, କିନ୍ତୁ ଭଗବାନଙ୍କର ଆବିର୍ଭାବରେ ଭକ୍ତମାନେ ଆନନ୍ଦରେ ଉଲ୍ଲସିତ ହେଉଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଭଗବାନଙ୍କ ନାମରେ ସେମାନେ ଆନନ୍ଦରେ ଉଲ୍ଲସିତ ହେଉଛନ୍ତି। ଆନନ୍ଦାନୁଭୂତି ବର୍ଦ୍ଧନ, ଆନନ୍ଦ ରୂପର ସାଗର ସବୁବେଳେ ତାଙ୍କର ବଢ଼ିବ ଯାଉଛି, ଆନନ୍ଦ କେବେ କମୁନି। କିନ୍ତୁ ଅନ୍ୟ ପକ୍ଷରେ ଆମେ ଦେଖିବା ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଆନନ୍ଦ ପ୍ରାପ୍ତ ହେଉନାହାନ୍ତି, କିଏ ଭୟ ପ୍ରାପ୍ତ ହେଉଛି, କିଏ ଦ୍ୱେଷ ପ୍ରାପ୍ତ ହେଉଛି, କିଏ କିଭଳି ଭାବରେ ସବୁ ଆନନ୍ଦ ପ୍ରାପ୍ତ ହୋଇପାରୁନାହାନ୍ତି, ପୁତନା ସେଭଳି ଭାବରେ ବର୍ତ୍ତମାନ ବର୍ଣ୍ଣନା କରାଯାଉଛି। କେମିତି ଅସୁର ଭାତନ ଅସୁର ବର୍ତ୍ତମାନ ଲୀଳା ବର୍ଣ୍ଣନା କରାଯାଉଛି। ଛଅ ଦିନରେ ଭଗବାନ ହେଉଛନ୍ତି ସିଏ ଯିଏ ଜନ୍ମରୁ ହିଁ ଭଗବାନ, ଯିଏ ତପସ୍ୟା କରିକିରି ବା ଧ୍ୟାନ କରିକି ଯିଏ ଭଗବାନ ହେଇଯିବେନି। ତେଣୁ ଭଗବତ୍ତା ଏଠି ବର୍ଣ୍ଣନା କରାଯାଉଛି ବା ଶିକ୍ଷା ଦିଆଯାଉଛି, ଭଗବତ୍ତା ଏବେ ଭଗବାନ କହିଲେ ମାତୃଗର୍ଭରେ ଯିଏ ଅଛନ୍ତି ସିଏ ଭଗବାନ, ମାତୃଗର୍ଭରୁ ଆସିବା ପାଇଁ ଯିଏ ଆସନ୍ତି ସିଏ ତାଙ୍କୁ ଭଗବାନଙ୍କୁ ପ୍ରାର୍ଥନା କରାଯାଉଛି, ଯାଇକି ପ୍ରାର୍ଥନା କରୁଛନ୍ତି। ପୁରୁଷ ପୁରୁଷ ସୁପ୍ତିନ ପୁରୁଷ ସୁପ୍ତ ମନ୍ତ୍ର ଦ୍ୱାରା ବ୍ରହ୍ମା ଶିବ ଦେବତାମାନେ ଯାଇକି ଭଗବାନ ପ୍ରାର୍ଥନା କରୁଛନ୍ତି, ଆପଣ ଆସନ୍ତୁ, ସିଏ ହେଉଛନ୍ତି ଭଗବାନ। ଭଗବାନ ଯେତେବେଳେ ମାତୃଗର୍ଭରେ ଅଛନ୍ତି ସେତେବେଳେ ବ୍ରହ୍ମା ଆଦି ଦେବତାମାନେ ଆସି ଭଗବାନଙ୍କୁ ସ୍ତୁତି କରୁଛନ୍ତି, ସତ୍ୟବ୍ରତଂ ସତ୍ୟପରାମୃତି ସତ୍ୟଂ ସତ୍ୟସ୍ୟ ଯୋନି ନିତନ୍ତ ସତ୍ୟ ସତ୍ୟସ୍ୟ ସତ୍ୟମ ସତ୍ୟନେତ୍ରଂ ସତ୍ୟାପରତ୍ୱାଂ ଶରଣଂ ପ୍ରପନ୍ନଃ, ସିଏ ହେଉଛନ୍ତି ଭଗବାନ। ମାତୃଗର୍ଭରେ ଥିଲେ ସେ ଭଗବାନ, ଜଣେ ଧ୍ୟାନ କରି ବା ଅନ୍ୟାନ୍ୟ କୌଣସି କୌଶଳ ଉପଲବ୍ଧ ଅବଲମ୍ବନ କରି ଭଗବାନ ହେଇପାରିବେ ନାହିଁ କେବେ। ତେଣୁ ଇଏ ଭଗବାନ ଛଅ ଦିନରେ ଏ ଲୀଳା ହେଉଛି, ସୂଚନା ପଥ ଲୀଳା ହେଉଛି ଛଅ ଦିନରେ ଭଗବାନ ସୁତିକା ଗ୍ରହଣ ଅଛନ୍ତି, ସମସ୍ତଙ୍କୁ ଦର୍ଶନ ଦେଇନାହାନ୍ତି, ଆମର ଚନ୍ଦ୍ର ଟୀକା କରୁଛନ୍ତି, ସମସ୍ତେ ଚାହୁଁଛନ୍ତି ଭଗବାନ ଦର୍ଶନ କରିବା ପାଇଁ, କିନ୍ତୁ ଭଗବାନଙ୍କୁ ଦର୍ଶନ କରିପାରୁନାହାନ୍ତି। ବ୍ରଜରେ କେହି ଜାଣିନାହାନ୍ତି କୃଷ୍ଣ ହେଉଛନ୍ତି ଭଗବାନ ବୋଲି, କିନ୍ତୁ କୃଷ୍ଣଙ୍କର ଯେଉଁ ସୌନ୍ଦର୍ଯ୍ୟ ସମସ୍ତେ କୃଷ୍ଣଙ୍କୁ ଦର୍ଶନ କରିବା ପାଇଁ ଚାହୁଁଛନ୍ତି, କିନ୍ତୁ କୃଷ୍ଣଙ୍କୁ ଦର୍ଶନ କରିପାରୁନାହାନ୍ତି, କାରଣ କୃଷ୍ଣ ଅଛନ୍ତି ମାଙ୍କ ପାଖରେ ସୂତିକା ଗ୍ରହଣ କରିଛନ୍ତି। ତେଣୁ ଭଗବାନ ସମସ୍ତଙ୍କୁ ଦର୍ଶନ ଦେଉଛନ୍ତି ଗୋଟିଏ ଲୀଳା ମାଧ୍ୟମରେ, ଭଗବାନ ଗୋଟିଏ ଲୀଳା ମାଧ୍ୟମରେ ଅନେକ କାର୍ଯ୍ୟ ସେ କରୁଛନ୍ତି। ତେଣୁ ଏଠି ଅସୁରମାନ ବଧ ବିଷୟରେ ଭଗବତ ଷଷ୍ଠ ଭାଗବତର ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟ ବର୍ଣ୍ଣନା କରାଯାଉଛି, କ'ଣ କେମିତି ଆପଣଙ୍କୁ ବର୍ଣ୍ଣନା କରାଯାଇଛି, କେମିତି ବର୍ତ୍ତମାନ ଆସୁଛି ପୁତନ ଆସୁଛି ବଧ କରିବା ପାଇଁ। ପୁତନା ଲୋକ ବାଳାଗ୍ନି ରାକ୍ଷସୀ ରୁଦ୍ରାସନ ପୁତନାର ବିଶେଷଣ କ'ଣ ଲୋକ ବାଳାଗ୍ନି ସେ ସମସ୍ତଙ୍କୁ ଛୋଟ ପିଲାମାନଙ୍କୁ ହତ୍ୟା କରୁଥିଲା ଏତେ ଅସାଧୁ ବୋଲି କୁହାଯାଇଛି ଏତେ ଅସାଧୁ ବ୍ୟକ୍ତି ଥିଲା ସାଧୁ ବ୍ୟକ୍ତି ନଥିଲା ପୁତନା କିନ୍ତୁ ଭଗବାନ ତାକୁ କୃପା କରିଛନ୍ତି ଭାଗବତ ତୃତୀୟ ସ୍କନ୍ଧରେ ଉଦ୍ଧବ କହୁଛନ୍ତି ସେ କଥା ଦ୍ୱିତୀୟ ଅଧ୍ୟାୟରେ କହୁଛନ୍ତି ତେଣୁ ପୁତନା ଲୋକ ବାଳାଗ୍ନି ରାକ୍ଷସୀ ରୁଦ୍ରାସନା ସେ ହେଉଛନ୍ତି ରାକ୍ଷସୀ ଏବଂ ତାର ଖାଦ୍ୟ କ'ଣ ଆମର ହେଉଛି ନୋ ମିଟିଂ ଆମର ପ୍ରଥମ ବିଧି ହେଉଛି କ'ଣ ବିଧି ନିଷେଧ ଆମର ହେଉଛି ପ୍ରଥମ କ'ଣ ନୋ ମିଟିଂ କିନ୍ତୁ ସେ ତାର ଖାଦ୍ୟ ହେଉଥିଲା ମିଟିଂ ରାକ୍ଷ ରୁଦ୍ରାସନା ରକ୍ତ ପାନ କରୁଥିଲା ସେ ଏବଂ ଆଉ କ'ଣ କରୁଥିଲା ପୁତନା ଲୋକ ବାଳାଗ୍ନି ରାକ୍ଷସୀ ରୁଦ୍ରାସନା ବିଷ ପରିକି ଆସିଥିଲା ଭଗବାନ ହତ୍ୟା କରିବା ପାଇଁ ଜିଘାଶୟାକୁ ହରାଇ ଭଗବାନ ହତ୍ୟା କରିବା ପାଇଁ ଆସିଛି ଏତେ ସବୁ ଡିସ୍କ୍ୱାଲିଫିକେସନ ସତ୍ତ୍ୱେ ଏତେ ସବୁ କ'ଣ ତାର କୌଣସି ଯୋଗ୍ୟତା ନଥିବା ସତ୍ତ୍ୱେ ଭଗବାନ ତାଙ୍କୁ କୃପା କରିଛନ୍ତି ଷଷ୍ଠ ଅଧ୍ୟାୟରେ ଭଗବାନ କୃପା ଅସୁରମାନଙ୍କ ପ୍ରତି ରାକ୍ଷସୀମାନଙ୍କ ପ୍ରତି ମଧ୍ୟ ଭଗବାନ କୃପା କରନ୍ତି ଭଗବାନ ଯେତେବେଳେ ଅସୁରମାନଙ୍କୁ ହତ୍ୟା କରନ୍ତି ତାଙ୍କୁ ମଧ୍ୟ ତାଙ୍କ ପ୍ରତି ସେଇଟା କୃପା କରନ୍ତି ଭାଗବତ ତୃତୀୟ ସ୍କନ୍ଧରେ ଉଦ୍ଧବ ସେଟା କରିଛନ୍ତି କେମିତି ଭଗବାନ ଉଦ୍ଧବ କାହାକୁ ପୁତନାକୁ କୃପା କରିଛନ୍ତି ତେଣୁ ଏଇଠି ସୁଖଦେବ ସେ ବର୍ଣ୍ଣନା କରୁଛନ୍ତି ତା କେମିତି ପୁତନା ଆସୁଛି ନା ତା କେଶ ବନ୍ଧ ଗତିଶକ୍ତ ମଲ୍ଲିକା ବହୁତ ସୁନ୍ଦର ରୂପ ଧାରଣ କରିଛି ସେ କିଭଳି ସୁନ୍ଦର ରୂପ ଧାରଣ କରିଛି ତାର ଅସଲ ରୂପ ପରେ ଦେଖିବେ ସମସ୍ତ ପ୍ରଦର୍ଶନୀ ବର୍ତ୍ତମାନ କିଭଳି ରୂପ ଦେଖୁଛନ୍ତି ନା କେଶ ବନ୍ଧ ଗତିଶକ୍ତ ମଲ୍ଲିକା ମଲ୍ଲିକଳ ମଲ୍ଲିମଳ ସବୁ ଲଗେଇଛନ୍ତି ମାନେ କ'ଣ ତାଙ୍କର କେଶରେ ଲଗେଇଛନ୍ତି ବହୁତ ସୁନ୍ଦର କେଶ ରାଶି ରହିଛି ତାଙ୍କର ତାଙ୍କ ବେଣୀରେ ମଲ୍ଲିମଳ ସବୁ ଲଗାଇଛି ଏବଂ ବୃହତ ନିତମ୍ବ ସ୍ଥାନ ପୁଚ୍ଛ ମଧ୍ୟମାନ ବହୁତ ସୁନ୍ଦର ଦେଖିବା ପାଇଁ ତାଙ୍କର ନିତମ୍ବ ଏବଂ ସ୍ଥାନ ବହୁତ ବୃହତ ରହିଛନ୍ତି ଏବଂ ତାଙ୍କର ମଧ୍ୟଭାଗ ଅତ୍ୟନ୍ତ ପତଳି ରହିକି ଅଛନ୍ତି ଏବଂ ସୁବାସ କମ୍ପିତ କର୍ମ ଭୂଷଣ ବହୁତ ସୁନ୍ଦର ବସ୍ତ୍ର ପିନ୍ଧୁଛନ୍ତି ରୋଷେଇ ବସ୍ତ୍ର ସୁବାସନ ଏବଂ କମ୍ପିତ କର୍ମ ଭୂଷଣ ଯେତେବେଳେ ଚାଲୁଛନ୍ତି ଏସବୁ କମ୍ପିତ ହେଉଛି ଜଳାୟିତ ହେଉଛନ୍ତି କର୍ମରେ ଭୂଷଣ ପିନ୍ଧୁଛନ୍ତି କର୍ମ କ'ଣ କୁଣ୍ଡ ପିନ୍ଧୁଛନ୍ତି ଏବଂ ତ୍ରିଶାଲ ରସ କୁନ୍ତ ମଣ୍ଡିତା ନାମ ତାଙ୍କର କେମିତି ସୌନ୍ଦର୍ଯ୍ୟ ନା ଲସ ବହୁତ ଉଲ୍ଲସ ବହୁତ ସୁନ୍ଦର ଦେଖିବା ପାଇଁ ସେ ସୌନ୍ଦର୍ଯ୍ୟ ଧାରଣ କରିଛନ୍ତି ସେ କାରଣ ତାଙ୍କର ସେ ଶକ୍ତି ରହିଛି ପୁତନାର ସେ ଶକ୍ତି ରହିଛି ବହୁତ ସୁନ୍ଦର ରୂପରେ ଆବିର୍ଭାବ ହୋଇଛି ଆସି ପହଞ୍ଚି ଏବଂ କୁନ୍ତଳ ମଣ୍ଡିତା ନାମ ଆନନ୍ଦ ଯେଉଁ ମୁଖ ରହିଛି ତା ମୁଖରେ ଏଇ ଯେଉଁ ସୁନ୍ଦର କେଶ ରାଶି ରହିଛି ଏଇଭଳି ଭାବରେ କେଶ ରାଶି ରହିଥିବା ବହୁତ ସୁନ୍ଦର ସେ ଦୃଷ୍ଟି ଏବଂ ବଲ୍ବୁ ସ୍ମିତା ପାଣ୍ଡ ବିସର୍ଗ ବୃତ୍ତି ଦେଇ ତା ଯେଉଁ ଇକ୍ଷଣ ମାଧ୍ୟମରେ ଚକ୍ଷୁ ମାଧ୍ୟମରେ ସମସ୍ତଙ୍କ ପାଇଁ ବଲ୍ବୁ ମାସ ସ୍ମିତ ସ୍ମିତ ଭାବରେ ସେ ଯେତେବେଳେ ହସୁଛି ନା ସ୍ମିତ ହାସ୍ୟ କରୁଛି ବହୁତ ସୁନ୍ଦର ସ୍ମିତ ହାସ୍ୟ ତାର ସୁନ୍ଦର ମୁଖରେ ସ୍ମିତ ହାସ୍ୟ କରୁଛି ଆଉ ତାର ସେ ଆହୁରି ସୁନ୍ଦର ଦୃଶ୍ୟ ଏବଂ ଉପାଙ୍ଗ ବିସର୍ଗ ବୃତ୍ତି ଦେଇ ସମସ୍ତଙ୍କ ଲକ୍ଷ୍ୟ କରୁଛନ୍ତି ସେ ଖାଲି ଇକ୍ଷଣରେ ଯେମିତି କୁହାଯାଇଛି ଆମର ଯେ ସମସ୍ତ ଦାନ କରିଲେ ଇଶାରା କାଫି ସେଭଳି ଭାବରେ ତାର ଇକ୍ଷଣ ଦେଖିକିରି ତାର ଚକ୍ଷୁକୁ ଦେଖିକିରି ସମସ୍ତେ ଯାଉଛନ୍ତି ଇଏ ବୋଧେ ଲକ୍ଷ୍ମୀ ସିଏମ୍ ଲକ୍ଷ୍ମୀ ଆସୁଛନ୍ତି ତାଙ୍କ ପ୍ରତୀକର ଅନୁସନ୍ଧାନରେ ତାର ଚାହାଣି କେତେ ସମୟ ତେଣୁ ସେ କହୁଛନ୍ତି ଏଇପଟେ ବାଟା ନନ୍ଦ ବାରଜ ଘର ହେଉଛି ଏଇପଟେ ଏଇପଟେ ନନ୍ଦ ଭଗବତ ରାସ୍ତା ତାହା କହିବାକୁ ପଡ଼ୁନି ନନ୍ଦପ୍ରଭ କେଉଁଠି ବୋଲି ସମସ୍ତେ କହିଦେଉଛନ୍ତି ସେ ତାର ଚକ୍ଷୁକୁ ଦେଖିକି ସମସ୍ତେ ଏଇପଟେ ବାଟ ଏଇପଟେ ଚାଲ ବଲ୍ବୁ ସ୍ମିତା ପାଣି ବା ବୈଶ୍ୟର୍ଗ ବୃତ୍ତି ଦେଇ ମନୋମରନ୍ତି ବନିତା ବ୍ରଜଙ୍କ ସାହା ବନିତା ଏତେ ସୁନ୍ଦର ରୂପ ସେ ଗ୍ରହଣ କରିଛି ତେଣୁ ବ୍ରଜକୁ ସାହା ବ୍ରଜବାସୀମାନେ ସମସ୍ତେ ତା ରୂପରେ ମୁଗ୍ଧ ହୋଇଯାଉଛନ୍ତି ମନମୁଗ୍ଧ ତାର ରୂପ ଧାରଣ କରିଛି ଏବଂ ପଚାରିବା ପୂର୍ବରୁ କହୁଛନ୍ତି ଏହିପରି ଗାଁ ସେ ଲକ୍ଷ୍ମୀ ବର୍ଣ୍ଣନା କରାଯାଉଛି ଯେ
आम सुंदर अम्बुज तरण पीढ़ी ये जो सौंदर्य से धारण कर हाथ में गोटे अम्बुज गोटे पद्म फूल तेनाली कौन भाव अमसता चिंता कर गोप्य गोप्य गोपी मान चिंता कर श्रीय द्रष्टु श्रीय कह राखुदेवी श्रीय समस्त सौंदर्य समस्त ऐश्वर्य जहां पाखे रही राखी श्री तेना श्रीय द्रष्टु इवागत पति इव लगे लक्ष्मीदेवी आसती कि पति अन्वेषण पति किए लक्ष्मी पति हो नारायण तेणु नंद महाराज जन आचार्य टीका कर नंद महाराज तक गृह में शालग्राम पूजा कर शालग्राम शिला को आराधना करती शालग्राम शिला नारायण प्रतीक तेणु लक्ष्मी आई शालग्राम दर्शन करने गोपी मैंने ये भावुं श्रीय द्रष्टु इवागतान् पतिम् इव लक्ष्मी की साक्षात लक्ष्मी प्रकृत से लक्ष्मी हम अलक्ष्मी कि भाव से ड्रेस करवर्तन करक्त बेस मात्र सिद्धस्वामी कह श्रीमद समय जो रही श्लोक प्रसिद्ध श्लोक अहो वकीयं स्तनकां कूटं जिघांसया पायद अपीय साध्वी लेभे गतिं धातृतितां सतम्यं कांबा दयाल शरण प्रदीम उद्धवता पैसे भगवान का लीला जो स्मरण कर श्लोक ये गुरुत्वपूर्ण श्लोक जहाँ शुणी सुखदेव गोस्वामी जो ब्रह्म चिंतन करते निजी धिकार कर भगवान ये रूप भगवान ये करुणा कंबा दयाल आउ कि दयालु व्यक्ति अच्छा भगवान ये करुणा ये शक्ति रही है लीला रही मनोहर कथा सब रही आ मुझे कहीं ब्रह्म को आराधना करती धिकार कर ये सब शुणी से आज पड़े जाते जन्म ग्रहण कर पड़े जाते मन को पुणी आस पिता आता आसिक भागवत श्रवण कर महदाख्यान हरे कृष्णाक्षेपति भगवान गुण जो शुणिले निज मत को आक्षेप कले निज मत को धिकार कर भगवान बादरायणी बादरायणी सुखदेव गोस्वामी जो शुणिले भगवान लीला से आकृष्ट होते आसता चेता राज से आख्यान गर्भित से आकर्षण कर भगवान लीला कथा शुणी सब भाषा सिद्धेश्वर कहते हैं भक्त बेश मात्र स्वर्गति दत्यर्थ केवल भक्त बेश पड़ी ये जो बेश से पड़ी ये भक्तर बेश तिलक मत करेंगे तिलक करेंगे तिलक मत कर से भक्त बेश भक्त बेश से पड़े पद्म फूल धारण कर सब देखी समय कहीपर जा लक्ष्मी गोपी मैं हो कौन सी आगत पति दृष्टुम पति दर्शन करने लक्ष्मीदेव आसभि सौंदर्य यह रूप मनोहर बेश से धारण कर भक्त बेश मात्र जो मैंने भक्त क्या कौन कह जो सब भगवान नाम होती हरे कृष्णा 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 हरे 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 राम 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 जो भक्त भगवान सेवे सब निजुक्त कौन कह केवल भक्त बेश मात्र केवल भक्तर बेश धारण कर भगवान तक सद्वती दत्तवान सद्वती प्रदान कर माँ को जशोदा जो स्थान दे स्थान देना उतना उद्धार कर तेणु भक्त बेश जो पड़े आते सुंदर देखा ब्रजवासी कहीं जान पार ना समय तरह मनमुग्ध आकर्षित हो जाए गोपी मान हो कौन ना स्वयं लक्ष्मी आति अन्वेषण लक्ष्मी बागत पति दृष्टु पति मानते कौन स्वामी को देखा लक्ष्मी आरोप कहे बाचिन्नति शिशु ये हूँ बाह लोक पा हत्या करने चतुर्थ वर्णना करते କଂସ ଦେବକୁଙ୍କ ଯୁଗରେ ସମ୍ବାଦ ପାଇଲା ଯେ ଦେବକୁଙ୍କର ଅଷ୍ଟମ ଗର୍ଭ ଜାତ ହେଇଛି, ଯୋଉ ଗର୍ଭ ପାଇଁ ସେ 8 ବର୍ଷ ଧରି ଚିନ୍ତା କରି ଚାଲିଥିଲା କେବେ ତାଙ୍କର ଅଷ୍ଟମ ଗର୍ଭ ହବ। ପ୍ରଥମ ସନ୍ତାନ ମୋତେ ହତ୍ୟା କରିଛନ୍ତି, ସେତେବେଳେ ସବୁବେଳେ ସେ ଚିନ୍ତା କରିଛନ୍ତି କେବେ ତାଙ୍କର ଅଷ୍ଟମ ଗର୍ଭ ହବ, ମୋତେ ହତ୍ୟା କରିବି। ତେଣୁ ସେ ସମୟ ଯେତେବେଳେ ପାଇଲା ଯେ ଦେବକୁଙ୍କର ଅଷ୍ଟମ ଗର୍ଭ ବର୍ତ୍ତମାନ ଜାତ ହେଇଛି, ସେତେବେଳେ ଯାଇକି ସାଙ୍ଗେ ସାଙ୍ଗେ ସେ ଏତେ ଭୟଗ୍ରସ୍ତ ହେଇଯାଇଛି ଯେ ଆତୁର ଅବସ୍ଥାରେ ସେ ଯାଉଛି, ସେତେବେଳେ ସବୁ ବାଟିରେ ଖସି ପଡ଼ୁଛି, ତଳେ ପଡ଼ିଯାଉଛି, କାରଣ ତା ପୂର୍ବଦିନ ରାତି ଅଧରେ ବର୍ଷା ହେଇଛି। ଆପଣ ଜାଣିଥିବେ ଯେତେବେଳେ ଭଗବାନଙ୍କୁ ନେଇଯାଉଛନ୍ତି ବସୁଦେବ, ରାତିରେ ଅଧରେ ଭଗବାନ ଯାହା ଜନ୍ମ ହେଇଛନ୍ତି ସେତେବେଳେ ତାପରେ ତାଙ୍କୁ ବସୁଦେବ ନେଇକି ଯାଉଛନ୍ତି, ଦିନ ବର୍ଷା ହେଉଛି ଏବଂ ଅନନ୍ତଦେବ ତାଙ୍କୁ ଫଣା ଦେଇକିରି ତାଙ୍କୁ ରକ୍ଷା ମାନେ ବର୍ଷାରେ ରକ୍ଷା କରିଛନ୍ତି। ତେଣୁ ରାସ୍ତା ସବୁ ସିକ୍ତ ହେଇଯାଇଛି, କିନ୍ତୁ ରାଜ ରାସ୍ତା ରହିଛି ନା, ସେ କେମିତି ପଡ଼ିବେ? ଆଚାର୍ଯ୍ୟ ଟିକାରେ କହୁଛନ୍ତି କଂସ ଏତେ ଭୟାବହ ହେଇଯାଇଛି, ଏତେ ବ୍ୟାକୁଳ ହେଇଯାଇଛି, ଦେବକୁଙ୍କର ଅଷ୍ଟମ ଗର୍ଭ ମୋର ହତ୍ୟା ହେଲା ମହାସେ ଅଭୁତ, ଯିଏକି ମୋତେ ହତ୍ୟା କରିବ, ଯୋଉ ଆକାଶବାଣୀ ସେ ଶୁଣିଥିଲା, ଏଥିରେ ଏତେ ଆଗ୍ରହ ହେଇଯାଇଛି, ଏତେ ଭୟଗ୍ରସ୍ତ ହେଇଯାଇଛି, ତେଣୁ ସେ ମୁଖ୍ୟ ରାସ୍ତା ଛାଡ଼ିକିରି ସର୍ଟକଟ୍କୁ ପଳାଇବା ପାଇଁ ଯାଉଛି। ତେଣୁ ସବୁ ଭୂମି ସବୁ ଓଦା ହେଇକି ରହିଛି, ଗୋଡ଼ ଖସି ଯାଉଛି, ଗୋଡ଼ ଖସି ତଳେ ପଡ଼ିଯାଉଛି। କିନ୍ତୁ ଏଇଭଳିଆ ରାଶି ଯେତେବେଳେ ଦେଖିଛି ଦେବକୁଙ୍କର ପୁତ୍ର ସନ୍ତାନ ପରିବର୍ତ୍ତେ ଗୋଟେ କନ୍ୟା ସନ୍ତାନ ଦେହା ଦେଇଛି, ତେଣୁ ସେ କନ୍ୟା ଯେତେବେଳେ ହତ୍ୟା କରିବା ପାଇଁ ବସିଛନ୍ତି, ସେତେବେଳେ ସେ କନ୍ୟା ତାଙ୍କ ହାତରୁ ବାହାରି ଯାଇକି ଅଷ୍ଟପୂଜା ମୂର୍ତ୍ତି ଧାରଣ କରି ଦୁର୍ଗା ମୂର୍ତ୍ତି ଧାରଣ କରିକି ସେ କହିଛନ୍ତି ଯେ ତୁ ଏସବୁ ଯୋଉ ଅତ୍ୟାଚାର କରୁଛୁ, ଏସବୁ ପାପ କାର୍ଯ୍ୟ କରୁଛୁ, ଏସବୁ ବନ୍ଦ କର, ତୋର ଯେ ଶତ୍ରୁ ସେ ଅନ୍ୟ ସ୍ଥାନରେ ଜନ୍ମ ନେଇସାରିଛନ୍ତି। ତେଣୁ ତାପରଠୁ ଯଦିଓ ସେ ଦୁର୍ଗା ଦେବୀଙ୍କ କଥାରେ, ଦୁର୍ଗା ଦେବୀ ହେଉଛନ୍ତି ତାଙ୍କର ଆରାଧ୍ୟ ଦେବୀ, ବଂଶଙ୍କର ଆରାଧ୍ୟ ଦେବୀ ହେଉଛନ୍ତି ଦୁର୍ଗା ଦେବୀ, ଯାହା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା, ନମସ୍ତସ୍ମୈ ନମସ୍ତସ୍ମୈ ନମସ୍ତସ୍ମୈ। ଯେଉଁମାନେ ଅସୁର ସମାଜ ସମ୍ପନ୍ନ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ନ ଯାଇ ବିଭିନ୍ନ ଦେବଦେବୀମାନଙ୍କ ଶରଣରେ ଯାଆନ୍ତି, ସେଥିପାଇଁ ସେମାନେ ହେଉଛନ୍ତି ଅଳ୍ପ ମେଦସା, ସେମାନେ ହେଉଛନ୍ତି ଅଳ୍ପ ବୁଦ୍ଧିମାନ ବ୍ୟକ୍ତି। ତେଣୁ ଯାହା ହେଉ, ଦୁର୍ଗା ଦେବୀଙ୍କର କଥା ଶୁଣିକିରି ତାର ସଚିନ୍ତନ ଆସିଲା, ସଚିନ୍ତା ଆସିଲା, ତେଣୁ ସେ ବସୁଦେବ ଏବଂ ଦେବକୁ ଯେଉଁ ଗତ 8 ବର୍ଷ ହେଲା ବନ୍ଦୀ କରି ରଖିଥିଲା, ତାପରେ ସେ ତାଙ୍କୁ ଛାଡ଼ିଦେଲା, ବନ୍ଦୀ ସରଣ ମୁକ୍ତି କରିଦେଲା, ନିଜ ଭୂତ ପାଇଁ ନିଜ ପାପ ପାଇଁ କ୍ଷମା ପ୍ରାର୍ଥନା କରିଛି ବସୁଦେବଙ୍କ ପାଖରେ, ଏସବୁ କରିଛି। କିନ୍ତୁ ତାପରେ ଯେତେବେଳେ ତାର ଯେଉଁ ଅସତ୍ସଙ୍ଗ କଲା, ତାର ଯେଉଁ ମନ୍ତ୍ରୀମାନେ ଅଛନ୍ତି, ସେ ମନ୍ତ୍ରୀମାନଙ୍କ ସହିତ ଯେତେବେଳେ ପରାମର୍ଶ ନେଲା, ସେ ମନ୍ତ୍ରୀମାନଙ୍କ ପାଖରେ କ'ଣ ଅଛି, ଅସତ୍ ଉପଦେଶ ଦେଲେ, କ'ଣ ଅସତ୍ ଉପଦେଶ ଦେଲେ ନା, ଦୁର୍ଗା ଦେବୀ କହିଛନ୍ତି ତ ତେଣୁ ମାନେ ଆପଣଙ୍କର ଶତ୍ରୁ ଯିଏ ଅନ୍ୟ ସ୍ଥାନରେ ଜନ୍ମ ହେଇଛି, ତେଣୁ ଏ ଗତ 10 ଦିନ ଭିତରେ ଜମା ଜନ୍ମ ହେଇଛନ୍ତି ସମସ୍ତଙ୍କ ମାଟି, ତେଣୁ ପୁତନା ଫାଷ୍ଟ ୱାର୍ଡ ଲିଡିଂ ରୋଲ୍ ନେଲା, ମୁଁ ଆଇବି, ମୁଁ ବର୍ତ୍ତା କରିବି ବାଳକମାନଙ୍କୁ, ବାଳ ଗ୍ରହ ବୋଲି କୁହାଯାଉଛି, ବାଳ ଗ୍ରହ ସ୍ତୋତ୍ର, ସବୁ ଛୋଟ ପିଲାଙ୍କୁ ହତ୍ୟା କରିବା ପାଇଁ ସେ ଆସିଗଲା, ତେଣୁ ସିଏ ଆସିକିରି ସମସ୍ତ ଶିଶୁମାନଙ୍କୁ ସେ ହତ୍ୟା କରିଛି, ଅନେକ ଶିଶୁମାନଙ୍କୁ ହତ୍ୟା କରିଛି। ତେଣୁ ଏଇଠି ମୋର ଗୋଟେ ଡାଉଟ ଥିଲା ଯେ ଭଗବାନ ଆସିଲେ, ଭଗବାନ ସହିତ ଯେଉଁମାନେ ଆସିଲେ ସେମାନଙ୍କୁ ପୁତନା କେମିତି ହତ୍ୟା କଲା, ଏଇଟା ମୋର ସନ୍ଦେହ ଥିଲା। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ହତ୍ୟା କରିବେ, ତା ପୂର୍ବରୁ କୁହାଯାଇଛି ନା, ସୁଖଦେବ ଗୋସ୍ୱାମୀ କହିଛନ୍ତି ଯେ ନତ୍ର ଶ୍ରବଣାଦିନୀ ରକ୍ଞାନୀ ସ୍ୱକର୍ମସୁ କୁର୍ବନ୍ତି ସାତଟାଙ୍ଗ ଘଟୁ ଜାତି ଧାମେଶ ପତ୍ର ହିଁ, ଯୋଉଠି ଭଗବାନଙ୍କ କଥା ଶ୍ରବଣ ହଉନି, ଯୋଉ ଭଗବାନଙ୍କ କଥା କୀର୍ତ୍ତନ ହଉନି, ସେଇଠିକି ଆସୁଛି ପୁତନା ଆସୁଛି। ଯେଉଁମାନେ ଭଗବାନ ଭକ୍ତ ନୁହଁ, ଭଗବାନ ଅନ୍ୟମାନଙ୍କ ଦ୍ୱାରା ମଧ୍ୟ ସେମାନଙ୍କୁ ହତ୍ୟା କରିବା ଆରମ୍ଭ କରିଛି ପୁତନା ଦ୍ୱାରା। ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି, ଯେଉଁମାନେ ଭଗବାନଙ୍କ ଶରଣରେ ଯାଇନାହାନ୍ତି, ସେମାନେ ସବୁ ହତ୍ୟା କରିବା ଆରମ୍ଭ କରିଛି ପୁତନା। ତେଣୁ ବର୍ତ୍ତମାନ ଅନେକ ଶିଶୁମାନଙ୍କୁ ହତ୍ୟା କରିକି ବର୍ତ୍ତମାନ ଆସି ପହଞ୍ଚି ଯାଉଛି ନନ୍ଦ ଆଡ଼ରେ, ବାଳ ପତ୍ର ବିଚ୍ଛିନ୍ନ ଅଛି ଶିଶୁ, ଏଇ ଶିଶୁକୁ ଦେଖୁଛି କୋଉଠି ନନ୍ଦ ପୁତ୍ର ଅଛନ୍ତି, ବିଚ୍ଛିନ୍ନ ଅଛି ଦେଖୁଛି ସେ କୋଉଠି ରହିଛି ଶିଶୁ, ଏବଂ ଯଦୃଚ୍ଛା ନନ୍ଦ କୁଳ ଅସତ୍ ଅନ୍ତକମ୍, ଭଗବାନ ବ୍ୟବସ୍ଥା କରିଦେଉଛନ୍ତି ଯିଏ ଯଥାମାନ ପ୍ରବର୍ତ୍ତନ୍ତି ତାଙ୍କୁ ତଥାପି ଭଜା ଆମେ, ଜଣେ ଯେତେବେଳେ ଭଗବାନ ଶତ୍ରୁ ହେବା ପାଇଁ ଚାହୁଁଛନ୍ତି ଭଗବାନ ତାର ଶତ୍ରୁ ହେଉଛନ୍ତି, ଜଣେ ଯେତେବେଳେ ଭଗବାନଙ୍କର ମିତ୍ର ହେବା ପାଇଁ ଚାହୁଁଛନ୍ତି ଭଗବାନ ତାର ମିତ୍ର ହେଉଛନ୍ତି। ତେଣୁ ଭଗବାନଙ୍କର ଆରେଞ୍ଜମେଣ୍ଟରେ ଭଗବାନଙ୍କର ବ୍ୟବସ୍ଥାରେ ସେ ଆସି ପହଞ୍ଚି ଯାଇଛନ୍ତି ନନ୍ଦଆଳରେ। ବିଜେନ୍ଦ୍ର ନଦୀ ଶିଶୁ ଶିଶୁକୁ ଅନ୍ୱେଷଣ କରିକିରି ଆସି ପହଞ୍ଚି ଯାଇଛନ୍ତି। ଯଦି ଇଚ୍ଛା ଆନନ୍ଦ ବୋଲି ଅସତ ଅନ୍ତପ ବା ପୁତନାର ବିଶେଷଣ ଦେଉଛନ୍ତି ସୁଖଦେବ ସେନ ଅସତ ଅନ୍ତପ ଭଗବାନ ହେଉଛନ୍ତି ସହ ବ୍ୟକ୍ତି ପାଇଁ କ'ଣ ସେ ନା ସହ ବ୍ୟକ୍ତି ପାଇଁ ସେ ମୁକ୍ତି ପ୍ରଦାନକାରୀ କିନ୍ତୁ ଅସତ ବ୍ୟକ୍ତି ପାଇଁ ସେ ମୃତ୍ୟୁ ପ୍ରଦାନକାରୀ। ଭଗବଦ୍ଗୀତା ନବମଧ୍ୟରେ ଭଗବାନ କହିଛନ୍ତି ତପାମ ବର୍ଷାମ ନିର୍ଗୁଣାମ ଇଚ୍ଛାମ ଚ ଅମୃତାମ ଚ ମୃତ୍ୟୁଶ୍ଚ ସଦସ୍ୟାମ ଅର୍ଜୁନ ଭଗବାନ ଏକାଧାରରେ ତପାମି ଖରାଦିନ ଆସିଲା ଖରାଦିନେ ବହୁତ ଗରମ ଆସୁଛି ତପାମି ହମ ଏବଂ ବର୍ଷାମି ବର୍ଷା ଦିନ ଆସିଲେ ଭଗବାନ ବର୍ଷା କରୁଛନ୍ତି ତପାମି ହମ ହମ ବର୍ଷମ ନିର୍ଗୁଣାମ ଇଚ୍ଛାମ ଚ କେମିତି ଗରମ ଏବଂ ବର୍ଷା କରୁଛନ୍ତି ନା ନିର୍ଗୁଣ ଆମେ ଉତ୍ସାହ ଖରାଦିନେ ସୂର୍ଯ୍ୟ ଆଲୋକରେ ଏ ଜଳ ସବୁ ନେଇଯାଉଛନ୍ତି ନିର୍ଗୁଣ ଆମେ ପୁଣି ବର୍ଷା ଦିନେ ସେଇ ଦୃଷ୍ଟି ମାଧ୍ୟମରେ ସେଇ ସେଇ ଜଳକୁ ପୁଣି ବର୍ଷା କରୁଛନ୍ତି ତପାମି ବର୍ଷ ନିର୍ଗୁଣ ଆମେ ଅମୃତ ଚାହିଁ ମୃତ୍ୟୁଶ୍ଚ ଧର୍ମ ଏକାଧାରରେ ଅମୃତ ପୁଣି ମୃତ୍ୟୁ ଅମୃତ କାହା ପାଇଁ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉଛନ୍ତି ତାଙ୍କ ପାଇଁ ସେ ଅମୃତ କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ତାଙ୍କ ପାଇଁ ସେ ମୃତ୍ୟୁ ମୃତ୍ୟୁ ସର୍ବହ୍ରସ୍ତାମ ଗୃହସ୍ଥାମ କୀର୍ତ୍ତି ଶ୍ରୀରାକ୍ଷ ନାରାୟଣ ସ୍ମୃତି ମେଧା ପ୍ରତି କ୍ଷମା ଯାହାର ଯେତେ ଅସୁବିଧା ଅଛି କିନ୍ତୁ ସେ ଯଦି ଭଗବାନଙ୍କ ଶରଣରେ ଭଗବାନଙ୍କ ସେବାରେ ନିୟୋଜିତ ହେଉନାହିଁ ଭଗବାନ ମୃତ୍ୟୁ ରୂପରେ ତାର ସବୁକିଛି ହରଣ କରି ନେଉଛନ୍ତି। ଭଗବାନ ଅଭକ୍ତ ପାଇଁ ମୃତ୍ୟୁ ରୂପରେ ଆସନ୍ତି କିନ୍ତୁ ଭକ୍ତ ପାଇଁ ଅମୃତ ରୂପରେ ଆସନ୍ତି। ତେଣୁ ପ୍ରଭୁପାଦ ମହାରାଜ ସବୁବେଳେ ଏହି ଉଦାହରଣ ଦିଅନ୍ତି ଗୋଟେ ବିଲେଇର ଉଦାହରଣ ଦିଅନ୍ତି। ବିଲେଇ ତାର ମୁଖରେ ତାର ଛୁଆମାନଙ୍କୁ ନେଉଛି ପୁଣି ମୂଷା ଛୁଆମାନଙ୍କୁ ମଧ୍ୟ ନେଉଛି କିନ୍ତୁ ବିଲେଇ ମୁଖରେ ଯେତେବେଳେ ତାର ସନ୍ତାନମାନେ ରହୁଛନ୍ତି ବିଲେଇ ଛୁଆମାନେ ରହୁଛନ୍ତି ସେମାନେ ଆନନ୍ଦ ରହିଛନ୍ତି କିନ୍ତୁ ଯେତେବେଳେ ମୂଷା ଛୁଆ ବିଲେଇ ଭିତରେ ରହୁଛି ସେତେବେଳେ ସେ ମୃତ୍ୟୁ ଯନ୍ତ୍ରଣା ଛଟପଟ ହେଉଛି। କିନ୍ତୁ ସେଇଭଳି ଭାବରେ ଜମା ସମସ୍ତେ ନାଁ ପାଇବା ସମସ୍ତେ ମୃତ୍ୟୁବରଣ କରୁଛନ୍ତି କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ସେମାନେ କଷ୍ଟଦାୟକ ସ୍ଥିତି ପ୍ରାପ୍ତ ହୁଅନ୍ତି ନାହିଁ ସେମାନେ ଆନନ୍ଦରେ ଭଗବଧାମ ଯାତ୍ରା କରନ୍ତି କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ ଛଟପଟ ହୁଅନ୍ତି ଛଟପଟ ହେଇକି କିଏ ନିଷ୍ଠା ତ୍ୟାଗ କରୁଛନ୍ତି କିଏ ମଳମୂତ୍ର ତ୍ୟାଗ କରୁଛନ୍ତି ଏହିଭଳି ଭାବରେ ଯନ୍ତ୍ରଣାରେ ସେମାନେ ଛଟପଟ ହେଇକି ମୃତ୍ୟୁବରଣ କରନ୍ତି। ତେଣୁ ଭଗବାନଙ୍କୁ ଯେଉଁମାନେ ଭକ୍ତ ହୁଅନ୍ତି ତାଙ୍କ ପାଇଁ ଭଗବାନ ମୃତ୍ୟୁ ରୂପେ ଆସନ୍ତି ସେଥିପାଇଁ କହିଲେ ଅସତ ଅନ୍ତପମ ଯେଉଁମାନେ ଅସତ ବ୍ୟକ୍ତି ଯେଉଁମାନେ ସତ୍ ବା ଭଗବାନଙ୍କର ଶରଣ ନେଇନାହାନ୍ତି ସେମାନେ ହେଉଛନ୍ତି ଅସତ ବ୍ୟକ୍ତି ତେଣୁ ତାଙ୍କ ପାଇଁ ଭଗବାନ ହେଉଛନ୍ତି ଅନ୍ତପମ ଆପଣ ସୁଖ ବନା କରି ଅସତ ଅନ୍ତପମ ଏବଂ ବାଳ ପ୍ରତିଚ୍ଛନ୍ନ ନିଜ ଗୁରୁ ଦେଇ ଦେଉଛନ୍ତି ଛଅ ଦିନର ବାଳକ ପ୍ରତିଚ୍ଛନ୍ନ କିଏ ଜାଣିପାରିବନି ଯେ ଆଙ୍କ ପାଖରେ ଉରୁ ତେଜ ଅନେକ ତେଜ ରହିଛି ତେଜ ତେଜ ସୁନାମ ଭଗବଦ୍ଗୀତା ଦଶମ ଅଧ୍ୟାୟ ଭଗବାନ କହିଛନ୍ତି ସମସ୍ତ ବଳଶାଳୀ ବ୍ୟକ୍ତିଙ୍କର ଯେ ବଳ ସେ ହେଉଛନ୍ତି ଭଗବାନ ବା ତେଜ ତା ରହିଛି ସେ ସବୁ ତେଜ ଭଗବାନ କେବଳ ଆସୁଛି ସମସ୍ତ ତେଜ ତାଙ୍କ ପାଖରେ ରହିଛି କିନ୍ତୁ ଦେଖୁଛନ୍ତି କ'ଣ ନା ସାମାନ୍ୟ ବାଳକ ନେଇଯାଇଛି ମା ଯଶୋଦା ଆମମାନେ ଇଏ ହେଉଛନ୍ତି ଭଗବାନ ବୋଲି ବା ନନ୍ଦ ମହାରାଜ ସେ ଆମମାନେ ଇଏ ହେଉଛନ୍ତି ଭଗବାନ ବୋଲି ସେ ଭାବୁଛନ୍ତି ଏ ସାମାନ୍ୟ ବାଳକ ତେଣୁ ସେ ତାଙ୍କୁ ଯେତେବେଳେ ବଡ଼ ହେଲେ ତାଙ୍କ ପାଇଁ ମୋର ପଟୁଟା ତା ନା ମୋ ପଟୁଟା ତାକୁ ଆଦେଶ ଦେବେ ଭଗବାନଙ୍କୁ ଆଦେଶ ଦେବେ ତେଣୁ ଗୁରୁ ତେଜସା ଇଏ ଦେଖୁଛି ପୁତନା ଦେଖୁଛି ଏ ସାମାନ୍ୟ ବାଳକ ଭଳି ରହିଛି ତାର ଯେଉଁ ରହିଛି ତେଜ ରହିଛି ତାକୁ ସେ ଗୋପନ ରଖିଛନ୍ତି ଭଗବାନ ରଖିଛନ୍ତି ଆଉ କ'ଣ ବର୍ଣ୍ଣନା କରିଛନ୍ତି ଭଗବାନ ତାକୁ ଦେଖୁନାହାନ୍ତି ଭଗବାନ ନିମିଳିତ କ୍ଷଣ ବୋଲି କୁହାଯାଇଛି ସେ ଚକ୍ଷୁ ବହନ କରି ରହିଛନ୍ତି ଏବଂ କାହିଁକି ଚକ୍ଷୁ ବହନ କରି ରଖିଛନ୍ତି ତା ପାଇଁ ଅନେକ ଆମର ଯେଉଁ ରାଧାକୃଷ୍ଣ କହୁଥିଲେ ଅନେକ ଆଚାର୍ଯ୍ୟ ଅନେକ ଟିକା ଦେଇଛନ୍ତି କାହିଁକି ଭଗବାନଙ୍କର ଦେଖୁନାହାନ୍ତି ଚକ୍ଷୁ ବହନ କରି ରଖିଛନ୍ତି ଆପଣ ଆଠ ଶତ ବର୍ଣ୍ଣନା କରିବେ ତେଣୁ ଯୋଉ ଇଏ ପୁତନା ଦେଖୁଛି କ'ଣ ନା ବାଳ ପ୍ରତିଚ୍ଛନ୍ନ ଉତ୍ତେଜ ସାମ ତାହା ଯୋଉ ରହିଛି ଶକ୍ତି ସବୁ ରହିଛି କୃଷ୍ଣଙ୍କର ସେଟାକୁ ଗୋପନ କରି ରଖିଛନ୍ତି ସାମାନ୍ୟ ବାଳକ ରହିଛନ୍ତି ଏବଂ ଦଶ
তারপে অগ্নি নিবাহিত ভাসি এইগুলা দর্শন করছে সে পুতনা তারপে সজ্জারে ভগবান শরণ করছেন সে কেমনি দেখুছি পুতনা বা লোক বালা আমি কেমনি দেখুছি না অগ্নি ইবাহিত ভাসি ভাসি গেলে পাউশ পাউশ ভিতরে যে অগ্নি আছে অগ্নিটা দেখা যাবে অমৃত স্বরূপ বর্ষা স্বরূপ অগ্নি স্বরূপ নুহ বর্ষা স্বরূপ তেমন সে পুতনা দেখুছি অগ্নি বা নিতান ভাসি ভাসি বা পাউশ ভিতরে থাকা লুচি থাকা অগ্নি ভাই সে ভাবুছি দেখুছি কৃষ্ণ কৃষ্ণ সামান্য বাড়া করেছি দেখুছি সামান্য বাড়া তেমন করে সে তাকে নেই যেতে স্তন্যপান করিয়া বসে সেতবে সে মৃত্যু বরণ করি অধ্যায়টি পুতনা মধ্যে সে বর্ণনা করা দিয়েছে অধ্যায় তেমন পুতনা সকল বর্ণনা করা যায় পুতনা লোক বালাগ্নি রাক্ষসী রুদ্রাসনা স্তন্যম দত্তা হরে সর্বদিন জিঘা সহিত হরে স্তন্যম দত্তা সর্বদিন কিন্তু পুতনার সমস্ত অযোগ্যতা সত্ত্বে যেহেতু সে ভগবান সব যুক্ত হয়েছেন সেখানে সে স্বর্গতি লাভ করে সেখানে নারদমুনি কৌশল তসমা কেনাপি উপায় মহাকৃষ্ণ নিবেশ হয়ে মুখ্য কামা ভয়াত কংস চেদা দ্বেষা দ্বেষা চেদা দয়াঙ্ক সম্বন্ধা কৃষ্ণ ভক্তা স্নেহা দুয়ং ভক্তা ভয় বিধু কথমপি ন বিনশ্যা পঞ্চানাম পুরুষন পতি তসমা কেনাপি উপায় মহাকৃষ্ণ নিবেশ হয়ে কংস ভয় করি ভগবান সব যুক্ত হয়েছিল গোপী মানে কাম দ্বারা ভগবান সব যুক্ত হয়েছিল চেদি বা যে শিশুপাল ইত্যাদি সেমানে দ্বেষ করি ভগবান সব যুক্ত হয়েছিল বৃষ্টি মাসরে ভগবান বৃষ্টি মাসরে আসছেন বৃষ্টি মাসর লোকমানে ভগবান সহ সম্বন্ধে যুক্ত হয়েছিল এবং পাণ্ডব মানে ভগবান সহ স্নেহরে যুক্ত হয়েছিল এবং নারদ গোস্বামী আমি মানে ভগবান সহ ভক্তির যুক্ত হয়েছে তেমন কতলোকি না বেনস্যা এই প্রশ্ন পচারছেন যুধিষ্ঠির মহারাজ যে শিশুপাল ভগবান এতে নিন্দা করি কেমি সাজুজন মুক্তি প্রাপ্ত হলে কিন্তু বেণ যে কি মতো ভগবান নিন্দা করছিল সে কাহিনী নর্ক প্রাপ্ত হল তেমন সে প্রশ্নের উত্তরে যুধিষ্ঠির মহারাজ কথা করছেন কতলোকি না বেনস্যা পঞ্চানা পুরুষান পতি ভগবান পতি সে কোনসি উপায়ে ভগবান সহ যুক্ত হয়েছিল প্রেম দ্বারা হোক বা কাম দ্বারা হোক বা ভয় দ্বারা হোক বা ঈর্ষা দ্বারা হোক কোনসি উপায়ে সে ভগবান সহ যুক্ত হয়েছিল তেমন নারদ উপদেশ দিয়েছেন তসমা কেনা কি উপায় না মন কৃষ্ণে নিবেশ যে কোনসি উপায়ে মনকু ভগবান কে নিবেশ করে হরে কৃষ্ণা 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 হরে 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 রাম রাম জয় শ্রী নারদম কি জয় শ্রী পাদ কি জয় শ্রী দেব কি নন্দ গোবি বৈষ্ণব কি গাই গো নন্দ জয় শ্রী